ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ମହାରାଷ୍ଟ୍ରରେ ଏନ୍ଡିଏ ସରକାର ଗଠନ କରିବ, ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ଆଗୁଆ। ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଆସନ୍ତାକାଲି ହିତାଧିକାରୀଙ୍କୁ ଦିଆଯିବ। ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା ସୋମବାର ଦିନ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ଏବଂ ଧାର୍ମିକ ଭାବନା ଏବଂ ସଂସ୍କୃତିର ପରମ୍ପରା ନେଇ ପାଳନ ହେଉଛି ପ୍ରଥମାଷ୍ଟମୀ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ସମେତ ଦେଶର ଦୁଇଟି ସଂସଦୀୟ କ୍ଷେତ୍ର କେରଳର ୱାୟନାଡା ଏବଂ ମହାରାଷ୍ଟ୍ରର ନାନ୍ଦେଡ୍ ସମେତ ବିଭିନ୍ନ ରାଜ୍ୟର 48 ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଅପରାହ୍ନ 2:15 ସୁଦ୍ଧା ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରର 288 ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏକାକୀ 126 ଆସନରେ ଆଗୁଆ ଅଛି। ବିଜେପିର ସହଯୋଗୀ ଦଳ ଶିବସେନା, ଏନ୍ସିପି ଏବଂ ଏନ୍ଡିଏର ସହଯୋଗୀ ଦଳମାନେ 225 ଆସନରେ ଆଗୁଆ ଅଛନ୍ତି। ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ ତା'ର ସହଯୋଗୀ ଦଳ ଇଣ୍ଡି ମେଣ୍ଟ 51 ଆସନରେ ଆଗୁଆ ଥିବାବେଳେ ଏନ୍ଡିଏ 30 ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଏହାବ୍ୟତୀତ ୱାୟନାଡ଼ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି ଏବଂ ନାନ୍ଦେଡ଼ରେ ବିଜେପି ପ୍ରାର୍ଥୀ ସନ୍ତୁକ୍ରା ହମ୍ବରାଡ଼େ ସେମାନଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଭୋଟ୍ରେ ଆଗରେ ଅଛନ୍ତି। ସନ୍ଧ୍ୟା ସୁଦ୍ଧା ଦୁଇ ରାଜ୍ୟର ନିର୍ବାଚନ ଏବଂ ଉପନିର୍ବାଚନର ଫଳାଫଳ ସ୍ୱଷ୍ଟ ହୋଇଯିବ ବୋଲି ସମ୍ଭାବନା ରହିଛି। ଇତିମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଟେଲିଫୋନ୍ ମାଧ୍ୟମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କ ସହ କଥା ହୋଇଛନ୍ତି। ଉତ୍ତରପ୍ରଦେଶର 9 ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ 5 ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡର ଏକମାତ୍ର ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି। ବିହାରର 4 ଆସନ ମଧ୍ୟରୁ ବିଜେପି 2 ଆଗୁଆ ଥିବାବେଳେ ଜେଡିୟୁ ଏବଂ ହିନ୍ଦୁସ୍ତାନୀ ଆୱାମି ମୋର୍ଚ୍ଚାର ପ୍ରାର୍ଥୀ 1 ଲେଖାଏଁ ଆସନରେ ଆଗୁଆ ଅଛନ୍ତି। ମଧ୍ୟପ୍ରଦେଶରେ 2 ଆସନରେ ବିଜେପି ଆଗୁଆ ରହିଛି। ଛତିଶଗଡ଼ର ଏକମାତ୍ର ଆସନରେ ବିଜେପି ଆଗୁଆ ଥିବା ଜଣାପଡ଼ିଛି। ରାଜ୍ୟ ସରକାର ଆସନ୍ତାକାଲି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ମହିଳା ହିତାଧିକାରୀମାନଙ୍କୁ ବଣ୍ଟନ କରିବେ। ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା 22% ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ଦିଆଯିବ। ଯୋଜନାରୁ ବାଦ୍ ପଡ଼ିଥିବା 2,67,000 ହିତାଧିକାରୀଙ୍କ ଆବେଦନକୁ ପୁନଃ ଯାଞ୍ଚ କରାଯାଇ ଯୋଜନାର ଅର୍ଥରାଶି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ଦେଖନ୍ତୁ 2,67,000 ରିଜେକ୍ଟ ତାଲିକା ପୁରା ବ୍ଲକରେ ପହଞ୍ଚି ସାରିଛି, ବ୍ଲକର ବି ରିଭ୍ୟୁ ସରିଛି। ସେମାନେ ଏଇଥିରେ ଇନ୍କ୍ଲୁଡ୍ ହୋଇଯିବେ 24 ତାରିଖରେ। ବାକି ଯେଉଁମାନେ ଜମିର ଡିସ୍ପୁଟ୍ ପାଇଁ ରହିଛନ୍ତି, ତାଙ୍କ ନାଁରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି, ସେ ଡିସ୍ପୁଟ୍ଟା ଟିକେ ଫିଜିକାଲି ଭେରିଫିକେସନ୍ ହେବ, ସେମାନେ ଡିସେମ୍ବରରେ ପାଇବେ। ଯୋଉ ଆକାଉଣ୍ଟ ମୋବାଇଲ ନମ୍ବର ଆଉ ଆଧାର ସଂଯୋଗୀକରଣ ହବା କଥା, ଗୋଟେ ଗୋଟେ ମୋବାଇଲ 3 ଆକାଉଣ୍ଟରେ ଦେଖାଉଛି, ତା କାରଣରୁ ସେମାନେ ଅସୁବିଧାରେ ପଡୁଛନ୍ତି। ଏଇଟାକୁ ଯଦି କ୍ଲିୟର କରିଦେବେ ଡିସେମ୍ବରରେ ପୁଣି ଯୋଉ ମିଳିବ, ଯୋଉ ଫେଜ୍ ସେଟା ମିଳିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 116 ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ମନ୍ କି ବାତ୍ର ଭାଷାନ୍ତର ପୁଣି ଥରେ ଆସନ୍ତାକାଲି ରାତି 8 ପ୍ରସାରଣ କରାଯିବ। ଭାରତକୁ ଜାଣନ୍ତୁ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଏବଂ ଅନ୍ୟ ଦେଶର ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କ୍ୱିଜ୍ ପ୍ରତିଯୋଗିତା ବିଶ୍ୱବ୍ୟାପୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଦେଶର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିକୁ ପୁନଃ ଆବିଷ୍କାର କରିବାର ଏହା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିଯୋଗିତାର ବିଜେତା ଭାରତର ବୈଭବ ନେଇ ଶ୍ରେଷ୍ଠ ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା 26 ତାରିଖ ମଙ୍ଗଳବାରଠାରୁ ଆରମ୍ଭ ହେବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଡିସେମ୍ବର 5 ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍ ଉପରେ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ। ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ 30ଟି କାର୍ଯ୍ୟଦିବସ ରହିଛି। ଏହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବାଚସ୍କତି ସୁରମା ପାଢ଼ୀ ଆସନ୍ତା 25 ତାରିଖ ସୋମବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି।
26 ତାରିଖ ଦିନ 17ତମ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହେଉଛି। 25 ତାରିଖ ଦିନ 10:30 ସମୟରେ ସର୍ବଦଳୀୟ ବୈଠକ ମଧ୍ୟ ହେବ। ବିଧି ମୁତାବକ ବିଧାନସଭାର କାର୍ଯ୍ୟ ଆଗକୁ ବଢ଼ିବ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ଭଲପୁରଠାରେ ଖରିଫ୍ ଧାନ କିଣା କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀମାନଙ୍କ ସହ ବୈଠକ କରି ସମୀକ୍ଷା କରିଛନ୍ତି।
ଓଡ଼ିଶାର ସମସ୍ତ ମଣ୍ଡି କେମିତି ଆଧୁନିକ ମଣ୍ଡି ହେଉ, ଅତ୍ୟାଧୁନିକ ସୁବିଧାଯୁକ୍ତ ମଣ୍ଡି ହେଉ, ଶୌଚ କରିବା ପାଇଁ, ପିଇବା ପାଣି ପାଇଁ, ବିଶ୍ରାମ ନେବା ପାଇଁ, ବସିବା ପାଇଁ ଏବଂ ଧାନକୁ ସଂରକ୍ଷିତ ରଖିବା ପାଇଁ ଯେଉଁ ଇନଫ୍ରାଷ୍ଟ୍ରକ୍ଚର ଆବଶ୍ୟକତା ଅଛି, ଆଗାମୀ 4 ମାସ ଭିତରେ ସେ ଇନଫ୍ରାଷ୍ଟ୍ରକ୍ଚରକୁ ରେଡି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଁ ପରାମର୍ଶ ଦେଇଛି।
ସମ୍ଭଲପୁରଠାରେ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ବରେଇପାଲ୍ଲୀ ମଣ୍ଡି ବୁଲି ଦେଖିବା ସହିତ ଧାନ ବିକିବା ପାଇଁ ମଣ୍ଡିରେ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ଜିଲ୍ଲାରେ ଗତକାଲିଠାରୁ ଧାନ କିଣା ଆରମ୍ଭ ହୋଇଛି। ମାର୍ଗଶୀର ମାସ ଆଜି କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଥମାଷ୍ଟମୀ ପାଳନ କରାଯାଉଛି। ଓଡ଼ିଶାର ଏହା ଏକ ପାରମ୍ପରିକ ପର୍ବ। ଏହାକୁ ମଧ୍ୟ ସୌଭାଗିନୀ ଅଷ୍ଟମୀ, କାଳଭୈରବ ଅଷ୍ଟମୀ ବା ପାପନାଶିନୀ ଅଷ୍ଟମୀ କୁହାଯାଇଥାଏ। ପରମ୍ପରା ଅନୁଯାୟୀ ଏହି ଦିନରେ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ରାଜ୍ୟପାଳ ରଘୁବର ଦାସ ଓଡ଼ିଶାବାସୀଙ୍କୁ ପ୍ରଥମାଷ୍ଟମୀର ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବଡ଼ଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମାଷ୍ଟମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଥମାଷ୍ଟମୀ ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ତିନିବାଡ଼ରେ ମୈଲମ କରାଯାଇ ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ମହାସ୍ନାନ ନୀତି କରାଯାଉଛି। ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥିବାବେଳେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ଥ ସେବକ, ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରି ତିନିବାଡ଼ରେ ଲାଗି କରୁଛନ୍ତି। ପ୍ରାୟ ଅପରାହ୍ନ 3ଟା ସମୟରେ ଶ୍ରୀବିଗ୍ରହମାନଙ୍କୁ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି କରାଯିବ। ଭଦ୍ରକଠାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ନୂଆ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବୈଷୟିକ ଜ୍ଞାନ ପ୍ରତି ଯୁବାବର୍ଗ କିପରି ଅଧିକ ସଂଖ୍ୟାରେ ଆକୃଷ୍ଟ ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦୁଝର ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଏକ ହାତୀ ଛୁଆକୁ ଆଜି ଚନ୍ଦକା ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ସଦର ରେଞ୍ଜ ଜଗଦଲା ଡ୍ୟାମ୍ ନିକଟରୁ ଏହି ହାତୀ ଛୁଆଟି ଗତ 1 ତାରିଖରେ ଉଦ୍ଧାର କରାଯାଇଥିଲା। ମା ହାତୀ ନିଜ ଛୁଆକୁ ଗ୍ରହଣ ନ କରିବାରୁ ବନ ବିଭାଗ ପକ୍ଷରୁ ହାତୀ ଛୁଆକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବଳ ଖୋଲ ସଂରକ୍ଷିତ ଜଙ୍ଗଲରୁ ପୋଲିସ, ଏସ୍ଓଜି, ଡିଭିଏଫ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ମିଳିତ ଭାବରେ ଚଢ଼ଉ କରାଯାଇ ବହୁ ପରିମାଣର ମାଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ସମ୍ପର୍କରେ ପୁଲିସକୁ ସୂଚନା ମିଳିବା ପରେ ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ କରାଯାଇଥିଲା। ପାଣିପାଗ, ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବା ସହ କେତେକ ଅଞ୍ଚଳରେ କୁହୁଡ଼ି ପରିଲକ୍ଷିତ ହୋଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସୂଚନା ଦିଆଯାଇଛି। ଗତକାଲି ଜି ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ମହାରାଷ୍ଟ୍ରରେ ଏନ୍ଡିଏ ସରକାର ଗଠନ କରିବ। ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ଆଗୁଆ। ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଆସନ୍ତାକାଲି ହିତାଧିକାରୀଙ୍କୁ ଦିଆଯିବ। ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା ସୋମବାର ଦିନ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ଏବଂ ଧାର୍ମିକ ଭାବନା ଏବଂ ସଂସ୍କୃତିର ପରମ୍ପରା ନେଇ ପାଳନ ହେଉଛି ପ୍ରଥମାଷ୍ଟମୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।